ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ବିକଶିତ ଭାରତ ଜି ରାମଜୀ ବିଲ୍ 2025 ଲୋକସେବା ନ ହେଲା ଆଗତ। ନୂଆ ଆଇନ ଥି ହିତାଧିକାରୀଙ୍କୁ ମିଳିବା ବଛରକ 125 ଦିନର କାମ। ଓଡ଼ିଶା ଫାର୍ମାସ୍ୟୁଟିକାଲ ଓ ମେଡିକାଲ ଡିଭାଇସ୍ ନୀତି 2025ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଭିନ୍ ଭିନ୍ ଫାର୍ମା ଶିଳ୍ପ ସଂସ୍ଥା ସହିତ 6000 କୋଟି ନୁ ଏତକା ଟଙ୍କାର 45 ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ଶ୍ରୀମନ୍ଦିର ନ ଧନୁ ସଂକ୍ରାନ୍ତି ଅବସରରେ ମହାପୁରୁମାନଙ୍କର ପହିଲି ଭୋଗନୀତି ଆଷ୍ଠାନୁ ହେଲା ମୂଲ। ଆଉର୍ ରାଜ୍ୟ ସୁରୁଖୁରୁତି ଚାଲିଛେ ଧାନଘିନା କହିଲେ ସମବାୟ ମନ୍ତ୍ରୀ। ଏଥର ପୁରା ଖବର। ଲୋକସଭା ନ ଆଜ କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଆଉ ଜୀବିକା ମିଶନ ଗ୍ରାମୀଣ ଲାଗି ଗ୍ୟାରେଣ୍ଟି ବିଭିଜି ରାମ ଜି ବିଲ୍ 2025 ଉପସ୍ଥାପନ କରିଛନ୍। ତାର୍ ଉତରୁ ବିଲ୍କେ ନେଇକରି ଗୃହନ ଆଲୋଚନା ମୂଲ ହେଇଛେ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ରଦ୍ଦ କରିକରି ତାର୍ ଜାଗାନ ଇ ନୂଆ ଆଇନକେ କାର୍ଯ୍ୟକାରୀ କରାଯିବା। ବିଭିଜି ରାମଜି ବିଲ୍ 2025 ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ସ୍ୱତନ୍ତ୍ର ରିପୋର୍ଟ।
ବିଭିଜି ରାମଜି ବିଲ୍ 2025 ଗାଁ ଇଲାକାର ସାର୍ବଜନୀନ କାମ ଲାଗି କେନ୍ଦ୍ର ସରକାରଙ୍କର ସମନ୍ୱିତ ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଷ୍ଟାକ୍ର ଗୋଟିଏ ପରିକଳ୍ପନା ଆଏ। ଇତାର ଜରିଏ ଗ୍ରାମୀଣ ଗରିବ ପରିବାରକେ ବଛରକ 125 ଦିନର ମଜୁରୀ ଆଧାରିତ ନିଯୁକ୍ତି ସୁନିଶ୍ଚିତ କରାଯିବା। ଇ ବିଲ୍ଥି ଗ୍ରାମୀଣ ପରିବାର ସଶକ୍ତିକରଣ, ବିକାଶ, ସମନ୍ୱୟ ଆଉ ସମ୍ପୂର୍ଣ୍ଣତା ଉପରେ ଧ୍ୟାନ ଦିଆଯାଇଛି। ଇ ବିଲ୍ ଗ୍ରାମ ପଞ୍ଚାୟତମାନଙ୍କେ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜରିଏ ଯୋଜନାମାନଙ୍କର ତାଲମେଲ ଆଉ କାର୍ଯ୍ୟାନ୍ୱୟନ ଉପରେ ଆଧାରିତ ଗୋଟିଏ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ତିଆରି କରିବା। ଜଳ ସଂରକ୍ଷଣ, ମୌଳିକ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଆଉ ବିପର୍ଯ୍ୟୟ ପ୍ରଶମନ ଉପରେ ଖାସ୍ ଧ୍ୟାନ ଦେବାର ସହିତ ଚାଷ ସମିଆ ବେଲ୍କେ କୃଷି ଶ୍ରମିକ ଯୋଗାବାର ସୁନିଶ୍ଚିତ କରିବା। ବର୍କ ସାମାଜିକ ଅଡିଟ୍ ଜରିଏ ଫଟିକ ଆଉ ଉତ୍ତରଦାୟୀ ସୁନିଶ୍ଚିତ କରିବାର ସହିତ ଗୋଟିଏ ଦକ୍ଷ ଆଉ ସଚ୍ଚୋଟ କାମକାଜ ବ୍ୟବସ୍ଥା ଲାଗି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଆଧାରିତ ଗୋଟିଏ ବର୍କସ ପ୍ରଶାସନିକ ଢାଞ୍ଚା ତିଆରି କରିବା। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ବିସ୍ମିତା ପ୍ରଧାନ।
ଆଇବା କିଛି ବଛର ଭିତରେ ଫାର୍ମା କ୍ଷେତ୍ର ନୂଆ ସିଘାକେ ପହଞ୍ଚିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱରନୁ ଆଜି ଓଡ଼ିଶା ଫାର୍ମା ସମ୍ମିଳନୀ 2025କେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ମାତ୍ରକ ଦେଢ଼ ବଛର ଭିତରେ ଓଡ଼ିଶା ଶିଳ୍ପର ବିବିଧିକରଣ ଥି ସଫଲ ହୋଇପାରିଛେ ଆଉ ଫାର୍ମା କ୍ଷେତ୍ରର ନୂଆ ଅଧ୍ୟାୟ ମୂଲ ହୋଇଛେ। ଫାର୍ମା ଆଉ ମେଡିକାଲ ଡିଭାଇସ୍ କ୍ଷେତ୍ରଥି ନୂଆ ପୁଞ୍ଜି ବିନିଯୋଗ ସାଙ୍ଗେ ରାଜ୍ୟର ନୂଆ ପିଢ଼ିର ଲାଗି ନୂଆ ସୁଯୋଗ ସୃଷ୍ଟି ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
आज हम अपने टॉप उपस्थिति में ओडिशा फार्मास्यूटिकल एंड मेडिकल डिवीजन पॉलिसी 2025 के बारे में आज हमने आप सामने किए। इसमें रिसर्च एंड डेवलपमेंट, कैपिटल इन्वेस्टमेंट, इंफ्रास्ट्रक्चर का भूमि का निर्माण, रोजगार आदि फार्मा क्षेत्र के हर घटक पर प्रोत्साहन दिया गया है। हमें पूरा विश्वास है कि ये सब सुधार के साथ मुझे पूरा भरोसा है कि ओडिशा की फार्मा सेक्टर अगले कुछ सालों में नई ऊंचाई छुएगा।
सम्मेलन थी मुख्यमंत्री श्री मांझी ଓଡ଼ିଶା ଫାର୍ମାସ୍ୟୁଟିକାଲ ଓ ମେଡିକାଲ ଡିଭାଇସ୍ ନୀତି 2025ର ଶୁଭାରମ୍ଭ କରିଛନ୍। ଖୋର୍ଦ୍ଧାଠାରେ ଫାର୍ମା ପାର୍କ ଆଉ ମେଡିକାଲ ଡିଭାଇସ୍ ପାର୍କ ସ୍ଥାପନା ଲାଗି ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ସମ୍ମିଳନୀଥି ରାଜ୍ୟ ସରକାର ଭିନ୍ ଭିନ୍ ଫାର୍ମା ଶିଳ୍ପ ସଂସ୍ଥା ସହିତ 6,263 କୋଟି ଟଙ୍କାର 45 ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍। ରାଜ୍ୟ ଏସବୁ ନୂଆ ଶିଳ୍ପ ସଂସ୍ଥା ସ୍ଥାପନା ହେଲେ 38,406 ନିଯୁକ୍ତି ସୁଯୋଗ ସୃଷ୍ଟି ହେବା। କାର୍ଯ୍ୟକ୍ରମଟି ଶିଳ୍ପ ଆଉ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଉ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତ ପାକିସ୍ତାନ ଭିତରେ 1971 ମସିହାତି ହୋଇଥିବା ଯୁଦ୍ଧ ଥି ଆଜିର ଦିନେ ଭାରତ ଜିତିଥିଲା। ହେ ବଛର December 3 ମୂଲ ହୋଇଥିବା ଯୁଦ୍ଧ 13 ଚାଲିଥିଲା। ପାକିସ୍ତାନଠାନୁ ପୂର୍ବ ପାକିସ୍ତାନ ମୁକ୍ତି ପାଇକରି ସ୍ୱାଧୀନ ବାଂଲାଦେଶ ଗଠିତ ହୋଇଥିଲା। ଇ ଦିନକେ ସୋର ପକାଇକରି ଆଜି ସାରା ଦେଶରେ ବିଜୟ ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜୟ ଦିବସ ଅବସରରେ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ସେନାର ସାହସ, ପରାକ୍ରମ ଆଉ ମାତୃଭୂମି ଲାଗି ନିଷ୍ଠା ସବୁବେଳେ ରାଷ୍ଟ୍ରକେ ଗୌରବାନ୍ୱିତ କରିଆସିଛେ ବୋଲି କହିଛନ୍। ଭାରତୀୟ ସେନାର ସ୍ୱଦେଶୀକରଣ ଜରିଏ ସଶକ୍ତିକରଣ ପଦକ୍ଷେପ ଭବିଷ୍ୟତର ପ୍ରତିବନ୍ଧକ ଲାଗି ତୟାର ରହିବାର ଦୃଢ଼ ସଂକଳ୍ପକେ ଦର୍ଶାଉଛି ବୋଲି ରାଷ୍ଟ୍ରପତି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟ ଦିବସ ଅବସରରେ ଭାରତୀୟ ସେନାର ସାହସ, ଶୌର୍ଯ୍ୟ ଆଉ ସବୁନୁ ବଡ଼ ବଳିଦାନକେ ସୁର୍ତା କରିଛନ୍। ଭାରତୀୟ ସୈନିକମାନଙ୍କର ଅଦମ୍ୟ ସାହସ ଆଉ ବଳିଦାନ ଇ ଐତିହାସିକ ବିଜୟକେ ସୁନିଶ୍ଚିତ କରିଥିଲା ବୋଲି କହିଛନ୍। ବିଜୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆମର ବୀର ଯବାନମାନଙ୍କର ପରାକ୍ରମ ଆଉ ବଳିଦାନ ଲାଗି ଭାରତ ଇ ଐତିହାସିକ ବିଜୟ ହାସଲ କରିଥିଲା ବୋଲି କହିଛନ୍। ଓଡ଼ିଆ ପରମ୍ପରା ଆଉ ଜଗନ୍ନାଥ ସଂସ୍କୃତି ଅନୁସାରେ ଆଜ ଧନୁ ସଂକ୍ରାନ୍ତି ପାଳନ କରାଯାଉଛି। ସୂର୍ଯ୍ୟ ଆଜ ବିଛାରାଶିନୁ ଧନୁରାଶିକେ ପ୍ରବେଶ କରିଛନ୍। ଇ ଅବସରରେ ପୁରୀ ଶ୍ରୀମନ୍ଦିରନ ମହାପ୍ରଭୁମାନଙ୍କର ପହିଲି ଭୋଗନୀତି କରାଯାଇଛେ। ପରମ୍ପରା ଅନୁସାରେ ମା ଲକ୍ଷ୍ମୀ ମାସେ ଲାଗି ମା ଘରକେ ଯାଇଥିବାରୁ ଏ ସମୟଥି ମା ଯଶୋଦା ମହାପୁରୁମାନଙ୍କ ଲାଗି ସୁସ୍ୱାଦୁ ଖାଇବାର ଦରବ ତିଆରି କରିଛନ୍। ପହିଲି ଭଗତି ମହାପୁରୁମାନଙ୍କୁ ବିରି ଗହମ ଗୁଡ଼ ଘି ପାଗ ହୋଇଥିବାର ପିଠା ଆଉ ଧନୁମୁଆ ଭୋଗ ଲଗାଯାଇଥିଲା। ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ତରଫୁ ଆଜି ରାଜ୍ୟ ସରକାର 2022-23 ଆର୍ଥିକ ବଛର ଲାଭାଂଶ ଟଙ୍କା ଦିଆଯାଇଛି। ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ 81,59,845 ଟଙ୍କାର ଲାଭାଂଶ ବିଭାଗର କମିଶନର ରାଜେଶ ପ୍ରଭାକର ପାଟିଲ ଆଉ ନିଗମର ପରିଚାଳନା ନିର୍ଦ୍ଦେଶକ ମିହିର ମହାନ୍ତି ହସ୍ତାନ୍ତର କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ଏପ୍ତକ 7 ମଣ୍ଡି ଖୋଲାଯାଇକରି ଖରିଫ ଧାନ ଘିନା ଚାଲିଛେ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍, ବରଗଡ଼ ଜିଲ୍ଲାର ସବୁନୁ ଜହ 64,652 ମେଟ୍ରିକ୍ ଟନ୍ ଧାନ ଘିନାଯାଇଛି। ସବୁ ଜାଗାନ ଟୋକନ୍ ପହଞ୍ଚାବାରକେ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର ଜିଲ୍ଲାର ଧାନ ଘିନା ଲାଗି 2 କ୍ଷେପ୍ତି 11,000 ଟୋକନ୍ ଜାରି କରାଯାଇଛି। ଖୁବ୍ ଜଲ୍ଦି ଇଟା ଚାଷୀମାନଙ୍କୁ ବଣ୍ଟାଯିବା। ଅତକା ଟୋକନ୍ ଯୋଗାଇ ଦେବା ଲାଗି ଚାଷୀମାନେ ଗଲାକାଲି ଦାବି କରିଥିଲେ। ଚାଷୀମାନଙ୍କର ଦାବି ଆଧାରଥି ଟୋକନ୍ ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର କହିଛନ୍।
ଆମର ଆଜି ଟୋକନ୍ ରିଲିଜ୍ ହେବ। ଫୁଡ୍ ଆଣ୍ଡ ସିଭିଲ୍ ସପ୍ଲାଇ ଡିପାର୍ଟମେଣ୍ଟ ସଙ୍ଗେ କଥାବାର୍ତ୍ତା ହୋଇଛି। ଯେଉଁ ଚାଷୀମାନେ ଏଲିଜିବଲ୍ ଅଛନ୍ତି ତାଙ୍କର ସେକେଣ୍ଡ ଟୋକନ୍ ମଧ୍ୟ ରିଲିଜ୍ ହୋଇଯାଇଛି। ଆମର ପ୍ରଥମ ଫେଜ୍ର ପାଖାପାଖି 50% ଯେଉଁ ପ୍ରଥମ ଟୋକନ୍ ରିଲିଜ୍ ହୋଇଛି ସେଟା ପ୍ରୋକ୍ୟୁରମେଣ୍ଟ ହୋଇସାରିଛି। ଆଜି ସେକେଣ୍ଡ ଟୋକନ୍ ମଧ୍ୟ ରିଲିଜ୍ ହୋଇଛି। ଚାଷୀ ଭାଇମାନଙ୍କୁ କୌଣସି କନ୍ଫ୍ୟୁଜନ୍ ହେବାର କିଛି କାରଣ ନାହିଁ। ଆମର ସ୍ମୁଥ୍ ପ୍ରକ୍ରିୟା ହେଉଛି ପ୍ରୋକ୍ୟୁରମେଣ୍ଟର ଓ ଆମେ ତାକୁ ଏନ୍ସ୍ୟୋର୍ ମଧ୍ୟ କରିବୁ। ପାଖାପାଖି ଆମର ଯେଉଁ 90% ଆମେ କହିବା ପ୍ୟାଡି ପ୍ରୋକ୍ୟୁରମେଣ୍ଟ ଟାର୍ଗେଟ୍ ଅଛି ସେତିକି ଟୋକନ୍ ଆସିଯାଇଛି। ଆମେ ସୁରୁଖୁରୁରେ ପ୍ୟାଡି ପ୍ରୋକ୍ୟୁରମେଣ୍ଟକୁ ଯାଇପାରିବା।
ବୌଦ୍ଧ ଜିଲ୍ଲାର ଆଜି ଧାନଘିନା ମୂଲ ହୋଇଛି। ଜିଲ୍ଲାର ମନମୁଣ୍ଡା ମାର୍କେଟ ୟାର୍ଡନ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କର ଅଧ୍ୟକ୍ଷତାରେ ହୋଇଥିବା ଜିଲ୍ଲାସ୍ତରୀୟ ଧାନଘିନା କାର୍ଯ୍ୟକ୍ରମଟି କଣ୍ଟାମାଲ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମଣ୍ଡି ଉଦ୍ଘାଟନ କରିଛନ୍। ଓଡ଼ିଶା ଭିଜିଲାନ୍ସ ବିଭାଗ ତରଫୁ ବୌଦ୍ଧ ଜିଲ୍ଲା ମାଧପୁର ବନାଞ୍ଚଳ ଇଲାକାନ ବାଘଛାଲ ବିକୁଥିବା ବେଳେ ଜଣେ ଶିକାରୀକେ ଗିରଫ କରାଯାଇଛି। ଶିକାରୀର ପାଖୁ ଅଲଗା ଭିନ୍ ଭିନ୍ ଦରବ ଭିଲ୍ ଜବତ କରାଯାଇଛି। ବାଘଛାଲ ଜବତ ଉତ୍ରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁସାରେ ଗୋଟିଏ ମାମଲା ରୁଜୁ କରାଯାଇଛି। ବୌଦ୍ଧ ଜିଲ୍ଲା ସରସରା ପିଏମ୍ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟନ ଚାଲିଥିବାର ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଆଉ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍ଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ଲାଲ ଦୁବେଙ୍କର ଅଧ୍ୟକ୍ଷତାତି ହୋଇଥିବାର ଉଦ୍ଯାପନୀ କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ବଲାଙ୍ଗୀର ଜିଲ୍ଲା ଉବୁଲାଠାରେ ୱାଟର ସେଡ୍ ମହୋତ୍ସବ 2025 ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ଜଲ ବିଭାଜିକା ଇଲାକାନ ମୃତ୍ତିକା କ୍ଷୟ କମ୍ କରବାର ସହିତ ଜଲ ସଂରକ୍ଷଣ ଲାଗି ନେଉଥିବାର ଭିନ୍ ଭିନ୍ ପଦକ୍ଷେପ ବାବଦେ ବୁଝେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ରିଷି ଗାଁ ପ୍ରବାସୀ ଶ୍ରମିକଙ୍କର ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇକରି ଲୁକେ ରାଜ୍ୟ ବାହାରକେ ଖଟିଯିବାର ଅପେକ୍ଷା ଗାଁ ରହିକରି ସରକାରୀ ସାହାଯ୍ୟ ଜରିଆ ଜୀବନ ଜୀବିକା ଚଲାବା ଲାଗି ପରାମର୍ଶ ଦେଇଛନ୍। ଏ ଅବସରରେ ଜିଲ୍ଲାପାଳ ଗାଁ ଗୋଟିଏ ବର୍ତ୍ତନ ବ୍ୟାଙ୍କ ଉଦ୍ଘାଟନ କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଏନ୍ଏସି କାର୍ଯ୍ୟାଳୟ ଜିଲ୍ଲାସ୍ତରୀୟ ଅକ୍ଷମ ସପ୍ତାହ ପାଳନ କରାଯାଇଛି। ଏ ଅବସରରେ 11 ନୂଆ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇକରି ଯୋଜନାଟି ସାମିଲ କରାଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗ ଦେଇକରି ହିତାଧିକାରୀମାନଙ୍କୁ ଭିନ୍ ଭିନ୍ ଭତ୍ତା ଯୋଗାଇ ଦେଇଛନ୍। କଳାହାଣ୍ଡି ଜିଲ୍ଲାର ନିର୍ବାଚନୀ ସ୍ୱାକ୍ଷରତା କ୍ଲବ ଗଠନ ଲାଗି ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କର ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଭିନ୍ ଭିନ୍ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଜିଲ୍ଲା ଶିକ୍ଷା ଅଧିକାରୀ ଆଉ ଭିନ୍ ଭିନ୍ ରାଜନୈତିକ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ ତରଫୁ ଖମ୍ବେଶ୍ୱରପାଲି ମା ମାହେଶ୍ୱରୀ ମହାବିଦ୍ୟାଳୟ ଗୋଟିଏ ନିଯୁକ୍ତି ମେଳା ହୋଇଯାଇଛି। ମେଳାଥି 347 ଜଣ ଜୁଆନ ପିଲା ଟୁକେଲ ସାମିଲ ହୋଇଥିଲେ। 5 ନିଯୁକ୍ତିଦାତା ଆଉ 7 ତାଲିମଦାତା ସଂସ୍ଥା ଯୋଗ ଦେଇଥିଲେ। ପାଣିପାଗ ରାଜ୍ୟକେ ଉତ୍ତର ପଶ୍ଚିମ ଦିଗୁ ଶୁଖା ଥଣ୍ଡା ପବନ ଆସୁଥିବାରୁ ଜବର ଶୀତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ 5-6 ଦିନ ତକ ପାଗଟି ବିଶେଷ ପରିବର୍ତ୍ତନ ନାହିଁ ହୁଏ। ଆଇବା 24 ଭିତରେ ସୁନ୍ଦରଗଡ଼ କୋରାପୁଟ ଆଉ କନ୍ଧମାଳର ବହଲିଆ କୁହୁଡ଼ି ହେବା। କଳାହାଣ୍ଡି ଝାରସୁଗୁଡ଼ାର ଗୋଟେ ଯୋଡ଼େ ଜାଗାନ କମ୍ନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି ପାଣିପାଗ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଶେଷ ମୁଖ୍ୟ ଖବର ଫେର ଗାଏ ବିକଶିତ ଭାରତ ଜି ରାମଜୀ ବିଲ୍ 2025 ଲୋକସେବାନ ହେଲା ଆଗତ। ନୂଆ ଆଇନଥି ହିତାଧିକାରୀଙ୍କୁ ମିଳିବା ବଛରକ 125 ଦିନର କାମ। ଓଡ଼ିଶା ଫାର୍ମାସ୍ୟୁଟିକାଲ ଆଉ ମେଡିକାଲ ଡିଭାଇସ୍ ନୀତି 2025 ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ନ ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁ ମାନଙ୍କର ପହିଲି ଭୋଗ ନୀତି ଆଜିଠାନୁ ହେଲା ମୂଲ। ଆଜର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।